आकाशवाणी संबलपुर आंचलिक खबर पढ़ुछन आशुतोष पाणिग्राही। जोहार। पहला मुखिया खबर। महात्मा गांधी वार्ता के प्रसारित करवाती उत्कल केसरी डॉक्टर हरिकृष्ण महताबंकर अवदान अतुलनीय कहले राष्ट्रपति। नूआदिल्ली न डॉक्टर महताबंकर 125 नंबर जयंती पालन अवसर उन्मोचन कले डाक टिकट आउ स्मरणीय मुद्रा। सुभद्रा योजना थी एवं मास एक तारीख तक आर्थिक साहस पाई सारी एक कोटि महिला हिताधिकारी कहले उपमुख्यमंत्री। आउ भुवनेश्वर ने पाली थला राज्यस्तरीय विश्व मत्स्य दिवस। एथर पूरा खबर। ओडिशार आघर मुख्यमंत्री तथा विशिष्ट स्वाधीनता संग्रामी डॉक्टर हरिकृष्ण महताब ओडिशान महात्मा गांधी वार्ता के प्रसारित करबार थी बड़ भूमिका नहीं बोली राष्ट्रपति द्रौपदी मुर्मू कहिछन। नूआदिल्लीर विज्ञान भवन डॉक्टर महताबंकर 125 नंबर जयंती पालन अवसर आज होता भव्य कार्यक्रम ती राष्ट्रपति श्रीमती मुर्मू मुख्य अतिथि भाव जोग देकरी कहिछन जे ओडिशार लोक मान भितर देशात्मबोध भाव सृष्टि करबार थी डॉक्टर महताबंकर अतुल्य अवदान रही। प्रजातंत्र संवादपत्र प्रतिष्ठाता डॉक्टर महताब गाँ मजले स्तंभ लेखनी जरिए गाँ इलाकान सामाजिक आउ अर्थनैतिक क्षेत्र थी बड़ परिवर्तन आनीथिले। 1938 महान स्वाधीनता संग्रामी सुभाष चंद्र बोस कांग्रेस सभापति भाव निजुक्ति हेबार ऋतु डॉक्टर महताबंक कार्यकारिणी सदस्य भाव दल थी सामिल करते भाषाभित्तिक ओडिशा प्रदेश गठन करवार थी डॉक्टर महताबंक अवदान उपरे आलोकपात करी राष्ट्रपति कहिछन जे महताबंक उद्यम थी कटक नु भुवनेश्वर के ओडिशा राजधानी स्थानांतर करा जायथिला। डॉक्टर महताबंकर 125 नंबर जयंती के जातीय स्तर थी पालन करा जाउथवानु राष्ट्रपति श्रीमती मुर्मू केंद्र सरकार को धन्यवाद जनैछन।
देश में 5 से ज्यादा रियासतें भारत में उनका विलय तत्कालीन नेताओं के सामने एक बड़ी चुनौती। रियासतों के भारत में विलय की प्रक्रिया ओडिशा में ही आरंभ हुआ था। 1949 जनवरी 1 में मेरे जिले भी ये भारत के जो एक अलग अलग रियासतें थे उसमें से एक था 1949 में और शामिल हुआ। हरिकृष्ण महताब के दृढ़ नेतृत्व के कारण संभव हुआ। सरदार वल्लभ भाई पटेल के साथ डॉक्टर हरिकृष्ण महताब ने देश को एकजुट करने में अहम भूमिका निभाई थी।
ये अवसर राष्ट्रपति गुड़े स्मारक डाक टिकट आउ स्मरणीय मुद्रा उन्मोचन करते कार्यक्रम थी केन्द्र शिक्षा मंत्री धर्मेन्द्र प्रधान केन्द्र संस्कृति मंत्री गजेन्द्र सिंह शेखावत मुख्यमंत्री मोहन चरण माझी सांसद भर्तृहरि महताब जोग देकरी देश लगे महताबंकर अवदान आउ भाषा भित्ति थी ओडिशा गठन थी डॉक्टर महताबंकर भूमिका उपरे आलोकपात करते। डॉक्टर महताबंकर जन्मवार्षिकी स्मरण उत्सव आष्टन 3 दिन तक पालन करा जाउछे। ओडिया भाषा साहित्य आ संस्कृति विभाग आनुकूल्य थी सूचना आ लोकसंपर्क विभाग सहयोग थी राज्यस्तरीय कार्यक्रम भुवनेश्वर रविन्द्र मंडप न होउछे। 3 दिन तक डॉक्टर महताबंकर स्मृतिचारण सहित भिन्न भिन्न कार्यक्रम मान आयोजन करा जिबा। राज्य सरकारंकर सुभद्रा योजना थी एवं मास पहला तक एक कोटि महिला हिताधिकारी आर्थिक सहज पाई सारिथिबे बोली उपमुख्यमंत्री प्रभाती परिडा कहिछन। गणमाध्यम के सूचना देकर श्रीमती परिडा कहिछन जे आइबार रविवार तक आउ 20 लाख महिला हिताधिकारी को सुभद्रा योजना टंका दिया। पहला किस्तर 3 नंबर खेपे राज्य सब अंगनवाड़ी कर्मी को सामिल करा जिबा। सुभद्रा योजना नु बात पड़ता 2,67,000 हिताधिकारी को इ योजना थी सामिल करबार के नेकरी आज गुड़े गुरुत्वपूर्ण बैठक चली। एब तक 1,16,00,000 महिला सुभद्रा योजना लगी आवेदन करितबार उपमुख्यमंत्री श्रीमती परिडा कहिछन। प्रधानमंत्री नरेन्द्र मोदी एब 24 तारीख रविवार दिन सकाल 11 बजे आकाशवाणी मन की बात कार्यक्रम जरिए देश आउ दुनिया सारा लुक्कर संगे विचार विनिमय करबे। इटा तांगर 116 नंबर मन की बात कार्यक्रम हबा। मन की बात कार्यक्रम आकाशवाणी आउ दूरदर्शन जरिए आर एआईआर न्यूज वेबसाइट न्यूज ऑन एआईआर मोबाइल आप थी प्रसारण करा जिबा। आकाशवाणी संवाद डीडी न्यूज ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଟି ଭିଲ୍ ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଏତାର ପ୍ରସାରଣ କରାଯିବା। ସେଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ ଘାୟ ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଆଉ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଜରିଏ ଓଡ଼ିଶାକେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରଟି ସ୍ୱାବଲମ୍ବୀ କରାଯିବା ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଭୁବନେଶ୍ୱର ହୋଇଥିବା ଗୋଟିଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷନୁ ଏବା 2028 ଅନ୍ତରିକ ବର୍ଷ ତକ 2,239 କୋଟି ଟଙ୍କା ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ରାଜ୍ୟ ମତ୍ସ୍ୟ କ୍ଷେତ୍ର ଅଭିବୃଦ୍ଧି ଦିଗରେ ସାହାଯ୍ୟ କରିବା। ସେ ଆହୁରି କହିଛନ୍ତି ଯେ 2023-24 ଆର୍ଥିକ ବର୍ଷରେ 11.33 ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ କରିକରି ଓଡ଼ିଶା ଦେଶରେ 4 ନମ୍ବର ଠାନ୍ତି ପହଞ୍ଚିଛି। ଏହି କାର୍ଯ୍ୟକ୍ରମଟି ରାଜ୍ୟର ଭିନ୍ ଭିନ୍ ଇଲାକାନୁ 400ରୁ ଅଧିକା ମତ୍ସ୍ୟଜୀବୀ ମାଛ ଚାଷୀ ଉଦ୍ୟୋଗୀ ଆଉ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଯୋଗ ଦେଇଥିଲେ। ମତ୍ସ୍ୟ କ୍ଷେତ୍ରଟି ଉଲ୍ଲେଖନୀୟ ସଫଳତା ଲାଗି 9 ଜଣଙ୍କୁ ସମ୍ମାନିତ କରାଯାଇଥିଲା। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ସୁନ୍ଦରଗଡ଼ାର ଝାରସୁଗୁଡ଼ା ଜିଲ୍ଲାର ଧାନଘିନା ବ୍ୟବସ୍ଥାର ସମୀକ୍ଷା କରିଛନ୍। ଝାରସୁଗୁଡ଼ାଠାରେ ହୋଇଥିବା ସମୀକ୍ଷା ବୈଠକଟି ଧାନଘିନା ସମିତି ଯେନ୍ତା କେନ୍ସି ସମସ୍ୟା ନାହିଁ ଦେଖାଦେବା ସେ ଦିଗେ ପ୍ରସ୍ତୁତ ରହିବା ଲାଗି ଦୁଇ ଜିଲ୍ଲା ପ୍ରଶାସନକେ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିଲେ। ଧାନ ମଣ୍ଡିମାନଙ୍କୁ ଅଦୁନିଆ ବର୍ଷାନୁ ରକ୍ଷା କରିବା ଲାଗି ଝାରସୁଗୁଡ଼ା ଜିଲ୍ଲାର 22ଟା ପ୍ୟାକ୍ସଟି ଟ୍ରେଣ୍ଡ ବ୍ୟବସ୍ଥା କରାଯାଇଛି ବୋଲି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସୂଚନା ଦେଇଥିଲେ। ସମୀକ୍ଷା ବୈଠକଟି ଜିଲ୍ଲାପାଳ ଆବଲି ସୁନୀଲ ନରବଣେ, ସିଡିଓ ପ୍ରବୀର ନାୟକ, ସୁନ୍ଦରଗଡ଼ ଜିଲ୍ଲା ସିଡିଓ ସୁରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ 3 ଦିନିଆ ଦେବଗଡ଼ ଜିଲ୍ଲା ପରିଦର୍ଶନ ଆସିଛନ୍। ଏହି ସମୟଟି ଆଜି ତିଲମଣି ବ୍ଲକର ଟାଇଁସର ଅଙ୍ଗନବାଡ଼ି କେନ୍ଦ୍ର, ଗ୍ରାମ ପଞ୍ଚାୟତ ଆଉ କନ୍ସରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯାଇକରି ମଧ୍ୟାହ୍ନ ଭୋଜନର ତଦାରଖ କରିଥିଲେ। ସମ୍ବଲପୁରଠାରେ ଏବା ମାସର 14 ତାରିଖରୁ 18 ତାରିଖ ତକ ଯୁବା ସମ୍ମିଳନୀ ହେବା। ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନର ବିକାଶ ଲାଗି ହେବାରକେ ଥିବା ଏହି ସମ୍ମିଳନୀଟି 18ଟା ଦେଶ ଆଉ 28ଟା ରାଜ୍ୟ ସହିତ 3ଟା କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ 400 ଯୁଆନ ପିଲା ଟୁକେଲ ଭାଗ ନେବେ। ଏହି ସମ୍ମିଳନୀ ଜରିଏ କ୍ରୀଡ଼ା, ଶିକ୍ଷା ଆଉ ଦକ୍ଷତା ବିକାଶକେ ନେଇକରି କେନ୍ତା ପର୍ଯ୍ୟଟନ ଜରିଏ ପ୍ରଚାର ପ୍ରସାର କରାଯିବା ସେ ବାବଦେ ଆଲୋଚନା କରାଯିବା। ସୁବର୍ଣ୍ଣପୁର ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ବିର୍ସା ମୁଣ୍ଡାଙ୍କର 150ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଜନଜାତୀୟ ଗୌରବ ପକ୍ଷ ପାଳିତ ହେଉଛି। ଗଲା 15 ତାରିଖରୁ 25 ତାରିଖ ତକ ଚାଲିବାରକେ ଥିବାର ଏହି ପକ୍ଷ ଅବସରରେ ଜନଜାତୀୟ ଗୌରବ ସମାରୋହଟି କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ତରଫ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ କରାଯାଉଛି। ନୂଆପଡ଼ା ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତରଫ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜିଲ୍ଲାସ୍ତରୀୟ ସର୍ଗୀଫୁଲ ଶିଶୁ ଉତ୍ସବ ଆଉ ବିଜ୍ଞାନ ମେଳା ଆଜି ଉଦ୍ଯାପିତ ହୋଇଛି। ଏହି ଉତ୍ସବଟି 5ଟା ବ୍ଲକ ଇଲାକାନ ବହୁତ ଛାତ୍ରଛାତ୍ରୀ ଯୋଗ ଦେଇକରି ଭିନ୍ ଭିନ୍ ପ୍ରତିଯୋଗିତାଟି ଭାଗ ନେଇଥିଲେ। ସେନ୍ତା ବୌଦ୍ଧ ଜିଲ୍ଲା ବଡ଼ବନ୍ଧଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗୀଫୁଲ ହୋଇଯାଇଛି। ଏଥି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ଯୋଗ ଦେଇକରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏଥି ଜିଲ୍ଲାର 14ଟା ସ୍କୁଲର 235 ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଇନ ଜଣାଇ ଦିଆଯାଇପାରେ ଯେ ଏଥି କୃତି ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ସର୍ଗୀଫୁଲ ଉତ୍ସବଟି ଯୋଗ ଦେବେ। ବୌଦ୍ଧ ଜିଲ୍ଲା ମଲ୍ଲିକୁଦ ଆଉ ଶ୍ରୀମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଛି। ଏ ଅବସରରେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ଜରିଏ ପାଇଖାନାର ବ୍ୟବହାର ଆଉ ସ୍ୱଚ୍ଛତା ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ବୌଦ୍ଧ ଜିଲ୍ଲା କୃଷି ବିଭାଗ ତରଫ ସର୍ସରା ଗାଁ ଅଣଧାନ ଫସଲ ଉପରେ କୃଷକ ଶିକ୍ଷା ଆଉ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥି ଚାଷୀମାନଙ୍କୁ ଫସଲର ବିବିଧୀକରଣ, ପ୍ରକଳ୍ପର ଲକ୍ଷ୍ୟ ଆଉ ଦୃଷ୍ଟିକୋଣ ବିଷୟ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମଟି ତଲଗାଁ, ଲୁକାପଡ଼ା ଆଉ ବୁଲରା ଗାଁର ଚାଷୀମାନେ ଯୋଗ ଦେଇଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫ ହେଉଥିବା 10 ଆଉ 12 କ୍ଲାସ ପରୀକ୍ଷା ଏବେ ଫେବୃଆରୀ 15 ତାରିଖରୁ ମୂଲ ହେବା। 10 କ୍ଲାସ ପରୀକ୍ଷା ମାର୍ଚ୍ଚ 18 ତାରିଖ ତକ ଆର 12 କ୍ଲାସର ପରୀକ୍ଷା ଏପ୍ରିଲ 4 ତାରିଖ ତକ ଚାଲବା। ପରୀକ୍ଷାର କାର୍ଯ୍ୟସୂଚୀ ସିବିଏସ୍ଇ ବୋର୍ଡ ତରଫ ବାହାରିଛି। ଶେଷ ମୁଖିଆ ଖବର ଫେରଘାଏ ମହାତ୍ମା ଗାନ୍ଧୀଙ୍କର ବାର୍ତ୍ତାକେ ପ୍ରସାରିତ କରବାର୍ତ୍ତି ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର ଅବଦାନ ଅତୁଳନୀୟ କହିଲେ ରାଷ୍ଟ୍ରପତି। ନୂଆଦିଲ୍ଲୀନ ଡକ୍ଟର ମହତାବଙ୍କର 125 ନମ୍ବର ଜୟନ୍ତୀ ପାଳନ ଅବସରରେ ଉନ୍ମୋଚନ କଲେ ଡାକ ଟିକଟ ଆର୍ ସ୍ମରଣୀୟ ମୁଦ୍ରା। ସୁଭଦ୍ରା ଯୋଜନାଟି ଏବା ମାସ 1 ତାରିଖ ତକ ଆର୍ଥିକ ସାହାଯ୍ୟ ପାଇସାରିଥିବା 1 କୋଟି ମହିଳା ହିତାଧିକାରୀ କହିଲେ ଉପମୁଖ୍ୟମନ୍ତ୍ରୀ। ଆଉ ଭୁବନେଶ୍ୱରରେ ପାଳିତ ହେଲା ରାଜ୍ୟସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।